ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫଟୋ କେଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ। ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି ଏଇ ନାହିଁ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶହେବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ତଥା ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଛନ୍ତି, ଆଉ ସେ ଯେ ଆପଣଙ୍କୁ ସୁସ୍ଥତା ଦେଇଛନ୍ତି ଓ ଆପଣଙ୍କର ସମସ୍ୟା ସମାଧାନ କରିଅଛନ୍ତି, ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଯେ କେବଳ ପାପରୁ ଉଦ୍ଧାର ପ୍ରାପ୍ତ ହୁଅନ୍ତି ତାହା ନୁହେଁ, ମାତ୍ର ସେଥିସହିତ ସେମାନେ ନିଜର ରୋଗବ୍ୟାଧିରୁ ମଧ୍ୟ ସୁସ୍ଥତା ଲାଭ କରନ୍ତି, ଆଉ ସେମାନେ ସେମାନଙ୍କ ଜୀବନରେ ଶାନ୍ତି ଓ ଆନନ୍ଦକୁ ଅନୁଭବ କରନ୍ତି। ଆସନ୍ତୁ ତାହେଲେ ସେହି ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମମାନଙ୍କୁ ସୁରକ୍ଷା ଦେଇ ଆମମାନଙ୍କର ସମସ୍ତ ଭାର ନେଇ, ଆମମାନଙ୍କର ସମସ୍ତ ଯତ୍ନତତ୍ୱ ନେଇ, ଆମମାନଙ୍କୁ ପୁନର୍ବାର ତୁମରି ବାକ୍ୟ ଅଧ୍ୟୟନ ଆଉ ଶ୍ରବଣ କରିବା ପାଇଁ ସୁଯୋଗ ଦେଇଅଛ, ସେଥିପାଇଁ ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ। ଧନ୍ୟବାଦ କରୁଅଛୁ ପ୍ରଭୁ ତୁମ ପ୍ରେମ ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ, ଆଉ ସେଥିଲାଗି ପ୍ରଭୁ ଆଜି ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସମର୍ଥ ହୋଇପାରିଛୁ। ପ୍ରଭୁ ଜୀବନର ବହୁମୂଲ୍ୟତାକୁ ବୁଝିବା ନିମନ୍ତେ, ସୁଯୋଗର ସଦ୍ବ୍ୟବହାର କରିବା ନିମନ୍ତେ ତୁମେ ଆମମାନଙ୍କୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର, ଏବଂ ପ୍ରଭୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମ ପ୍ରତ୍ୟେକଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 16 ପର୍ବରୁ ଆରମ୍ଭ କରି 18 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ଗୀତ 16 ପର୍ବଠାରୁ 24 ପର୍ବ ମଧ୍ୟରେ ଆମେ ଆଉ ଏକ ବିଭାଗ ମଧ୍ୟରେ ପ୍ରବେଶ କରିବାକୁ ଯାଉଅଛୁ, କାରଣ ଗୀତ 16 ପର୍ବଠାରୁ 24 ପର୍ବର ବିଷୟବସ୍ତୁ ମଧ୍ୟରେ ଏକ ଯୋଗାଯୋଗ ତଥା ସମ୍ପର୍କ ରହିଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହି 9ଟି ଯାକ ଗୀତର ମୂଳ ପ୍ରସଙ୍ଗ ଖ୍ରୀଷ୍ଟଙ୍କର ଭାବବାଣୀ ସେହି ବିଶ୍ୱସ୍ତ ଅବଶିଷ୍ଟ ଜିହୁଦୀମାନଙ୍କର ଭାବବାଣୀ ସହିତ ମିଶ୍ରିତ ହୋଇ ରହିଅଛି। ଗୀତ 16 ପର୍ବଟି ପୁନରୁତ୍ଥାନର ସଙ୍ଗୀତ ଆମମାନଙ୍କ ନିକଟରେ ପରିବେଷଣ କରେ। ଏହା ହେଉଛି ତୃତୀୟ ମସିହତ୍ୱ ଗୀତ। ଏହା 8 ପଦରେ ଖ୍ରୀଷ୍ଟଙ୍କ ଜୀବନକୁ ସ୍ପର୍ଶ କରେ, 9 ପଦରେ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ପର୍ଶ କରେ, 10 ପଦରେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସ୍ପର୍ଶ କରେ ଓ 11 ପଦରେ ତାହାଙ୍କର ସ୍ୱର୍ଗାରୋହଣକୁ ସ୍ପର୍ଶ କରେ। ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟ ନେଇ ନୂତନ ନିୟମରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଗୀତରୁ ନେଇ ଉପସ୍ଥାପିତ କରାଯାଇଅଛି। ଏହି ଗୀତର ମସିହତ୍ୱ ଭାବ ନୂତନ ନିୟମରେ ପବିତ୍ର ଆତ୍ମାଙ୍କ ସାକ୍ଷ୍ୟ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ କରାଯାଇଅଛି, ଯାହାକି ଆମେ ଲକ୍ଷ୍ୟ କରିପାରିବା। ଏହି ଗୀତଟିକୁ ଦାଉଦଙ୍କର ସୁବର୍ଣ୍ଣ ରତ୍ନ ବୋଲି କୁହାଯାଏ, କାରଣ ସେ ଆଗକୁ ଜଣଙ୍କର ଆଗମନ ନିମନ୍ତେ ଅପେକ୍ଷା କରି ରହନ୍ତି, ଯେ କି ତାହାଙ୍କ ବଂଶରୁ ହିଁ ଆସୁଅଛନ୍ତି, ଯାହାଙ୍କ ବିଷୟ ନେଇ ସେ କହନ୍ତି ଏହା ହିଁ ମୋହର ପରିତାଣ। ତେବେ ଦେଖନ୍ତୁ ଷୋହଳ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ମିକ୍ତାମ, ହେ ପରମେଶ୍ୱର ମୋତେ ରକ୍ଷା କର, କାରଣ ମୁଁ ତୁମ୍ଭର ଶରଣାଗତ ଅଟେ। ଏହା ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଚମତ୍କାର ସ୍ୱରକୁ ପ୍ରକାଶ କରେ, ଯେତେବେଳେ କି ସେ କହିଥିଲେ ଯେ ସେ ପିତା ଈଶ୍ୱରଙ୍କର ଅଭିମତକୁ ସାଧନ କରିବା ନିମନ୍ତେ ଆସିଅଛନ୍ତି ଓ ପିତାଙ୍କ ହସ୍ତରେ ଆପଣାକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଅଛନ୍ତି। ଖ୍ରୀଷ୍ଟ ଯେତେବେଳେ ଏହି ଜଗତରେ ଆମମାନଙ୍କର ସମସ୍ତ ଭାର ତାହାଙ୍କ ନିଜ ଉପରେ ବହନ କଲେ, ସେତେବେଳେ ସେ ଜାଣିଜାଣି ସେହି ବଶୀଭୂତକରଣର ସ୍ଥାନ ଗ୍ରହଣ କଲେ। ସେ ସ୍ୱେଚ୍ଛାକୃତ ଭାବେ ମାନବ ରୂପ ଧାରଣ କଲେ, ଯାହା ମନୁଷ୍ୟକୁ ବହନ କରିବାକୁ ଥିଲା ସେ ନିଜେ ତାହା ବହନ କଲେ। ସେ ନିଜେ ପିତା ଈଶ୍ୱରଙ୍କର ବଶୀଭୂତ ହୋଇ ତାହାଙ୍କର ଅଭିମତକୁ ସଫଳ କଲେ। ମନୁଷ୍ୟ ହିସାବରେ ମୋତେ ମଧ୍ୟ ତାହା ଚିନ୍ତା କରିବା ଆବଶ୍ୟକ ଯେ ପ୍ରକୃତରେ ମନୁଷ୍ୟ କ'ଣ ଓ ଈଶ୍ୱର ମନୁଷ୍ୟ ନିମନ୍ତେ କ'ଣ ସାଧନ କରିଅଛନ୍ତି ଓ ସେ ତାହାଙ୍କର ବିଶ୍ୱାସୀମାନଙ୍କ ନିମନ୍ତେ କ'ଣ ସବୁ ମଙ୍ଗଳ ବିଷୟମାନ ସାଧନ କରିବା ପାଇଁ ଯାଉଅଛନ୍ତି। ଆଉ ସେହିସବୁ ଜାଣି ମୋତେ ମଧ୍ୟ ତାହାଙ୍କ ନିକଟରେ ବଶୀଭୂତ ହେବାକୁ ହେବ। ଗୀତରଚକ କହନ୍ତି, ହେ ପରମେଶ୍ୱର ମୋତେ ରକ୍ଷା କର, କାରଣ ମୁଁ ତୁମ୍ଭର ଶରଣାଗତ ଅଟେ। ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହା ଏକ ସୁନ୍ଦର ଛବି ପ୍ରଦାନ କରେ। ଏହା ଦାଉଦଙ୍କର ଛବି ଥିଲା ଓ ମୁଁ ବିଶ୍ୱାସ କରେ ଯେ ଏହା ମଧ୍ୟ ଆପଣଙ୍କର ଓ ମୋର ଛବି। ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ବଶୀଭୂତ ହେବା ଉଚିତ। ଏହାପରେ ଷୋହଳ ପର୍ବର ଦୁଇ ପଦରେ ଲେଖା ଅଛି, ମୁଁ ସଦାପ୍ରଭୁଙ୍କୁ କହିଅଛି, ତୁମ୍ଭେ ମୋହର ପ୍ରଭୁ, ତୁମ୍ଭେ ବିନା ମୋହର କୌଣସି ମଙ୍ଗଳ ନାହିଁ। ପ୍ରିୟ ବନ୍ଧୁ, ଆପଣ କେବେ ସେହିପରି କହିଛନ୍ତି, ହେ ପ୍ରଭୁ ତୁମେ ମୋହର ପ୍ରଭୁ, ତୁମେ ମୋର ସୃଷ୍ଟିକର୍ତ୍ତା, ତୁମେ ମୋର ଉଦ୍ଧାରକର୍ତ୍ତା? କିନ୍ତୁ ଆପଣ ତାହା କେବଳ ମୁଖରୁ ନୁହେଁ, ମାତ୍ର ହୃଦୟରୁ ତାହା କହନ୍ତୁ, ନତମସ୍ତକ ହୋଇ ତାହାଙ୍କର ପ୍ରଭୁତ୍ୱକୁ ସ୍ୱୀକାର କରନ୍ତୁ ଓ ତାହାଙ୍କର ବଶୀଭୂତ ହୁଅନ୍ତୁ ଓ ତାହାଙ୍କୁ ପ୍ରଭୁ ବୋଲି ଗ୍ରହଣ କରନ୍ତୁ ଓ ଜାଣନ୍ତୁ। କାରଣ ପ୍ରଭୁ ଯୀଶୁ ନିଜେ କହନ୍ତି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗରାଜରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ତେଣୁ ଯେତେବେଳେ ଆମେ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରୁ, ଆମେ ତାହାଙ୍କୁ ଜାଣିବା ଉଚିତ ଓ ତହିଁର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରିବା ଉଚିତ। ଷୋହଳ ପର୍ବ ତିନି ପଦରେ ଲେଖା ଅଛି, ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ। ଆପଣ ଦେଖନ୍ତୁ, ଏହି ପୃଥିବୀରେ ଥିବା ତାହାଙ୍କର ଭକ୍ତ ତଥା ସାଧୁମାନଙ୍କ ନିମନ୍ତେ ସେ ପ୍ରଭୁ ଅଟନ୍ତି, ମାତ୍ର ଏହି ସୌଭାଗ୍ୟ ପ୍ରତ୍ୟେକଙ୍କ ନିମନ୍ତେ ନୁହେଁ, ଯାହାକି ପରବର୍ତ୍ତୀ ପଦ ପ୍ରକାଶ କରେ। ଚାରିପଦରେ ଲେଖା ଅଛି, ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢ଼ିଯିବ, ସେମାନଙ୍କ ଦତ୍ତ ରକ୍ତର ପେୟ ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିମ୍ବା ମୁଁ ସେମାନଙ୍କ ନାମ ଆପଣା ଉଷ୍ଠାଧରରେ ନେବି ନାହିଁ। ଦାଉଦଙ୍କ ସମୟରେ ଲୋକମାନେ ମଧ୍ୟ ଦେବତା ପୂଜା କରୁଥିଲେ, ଯାହାକି ବାଲ୍ ଦେବତା ଓ ଦାଗନ ଦେବତା ରୂପେ ପରିଚିତ ଥିଲା। ମାତ୍ର ଦାଉଦ କହନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢ଼ିଯିବ। ପାଞ୍ଚ ଛଅ ପଦରେ ଲେଖା ଅଛି, ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ, ମୋ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି, ହଁ ମୁଁ ଉତ୍ତମ ଅଧିକାର ପାଇଅଛି। ଦାଉଦ କହନ୍ତି, ସଦାପ୍ରଭୁ ମୋର ଅଧିକାରର ବାଣ୍ଟ ସ୍ୱରୂପ। ପ୍ରଭୁ ଯୀଶୁ ଏହି ଜଗତକୁ ଆଗମନ କରି ଏହି ପାପର ଓ ଦୁଃଖର ଜଗତରେ ଚାଲି ତାଙ୍କର ସ୍ଥାନ ଗ୍ରହଣ କଲେ। ସେ ଏହି ଜଗତରେ ଜଣେ ବାସ୍ତବ ବିଦେଶୀ ଥିଲେ। ସେ ସଦାପ୍ରଭୁଙ୍କଠାରେ ଆନନ୍ଦ କଲେ, ତାହାଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଥିଲା। ସେହି ପ୍ରଭୁ ଯୀଶୁଙ୍କଠାରେ ଆମମାନଙ୍କର ଶାନ୍ତି ଆନନ୍ଦ ଓ ପରିତ୍ରାଣ ରହିଅଛି। ତାହାଙ୍କଠାରେ ଆମମାନଙ୍କର ଆତ୍ମିକ ଆଶୀର୍ବାଦ ସବୁ ରହିଅଛି। ଯୌହନ 10 10 ପ୍ରଭୁ ଯୀଶୁ କହନ୍ତି, ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ। ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। ଏପରିକି ଯୌହନ 15:11 ପ୍ରଭୁ ଯୀଶୁ କହନ୍ତି, ମୋହର ଆନନ୍ଦ ଯେପରି ତୁମାନଙ୍କଠାରେ ଥାଏ ଆଉ ତୁମାନଙ୍କର ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏ ସମସ୍ତ ତୁମାନଙ୍କୁ କହିଲି। ଏହାପରେ 16:7 ଲେଖା ଅଛି, ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ସେ ମୋତେ ମନ୍ତ୍ରଣା ଦେଇଅଛନ୍ତି, ଆହୁରି ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ। ଆପଣ ଯେତେବେଳେ ରାତ୍ରିରେ ଶୋଇପାରନ୍ତି ନାହିଁ ସେତେବେଳେ କ'ଣ ଭାବନ୍ତି? ମାତ୍ର ଗୀତ ରଚକ ପ୍ରଭୁଙ୍କ ବିଷୟରେ ଭାବୁଥିଲେ। ବର୍ତ୍ତମାନ ଆମେ ଯେଉଁ ପଦଗୁଡ଼ିକ ଅଧ୍ୟୟନ କରିବାକୁ ଯିବା ତାହା ସବୁ ନୂତନ ନିୟମରେ ସ୍ଥାନ ପାଇଅଛି। ଦେଖନ୍ତୁ 16:8-10 ମଧ୍ୟରେ ଲେଖା ଅଛି, ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି, ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋର ଗୌରବ ଉଲ୍ଲସିତ ହୁଏ, ମୋ ଶରୀର ମଧ୍ୟ ନିରାପଦରେ ବାସ କରିବ, କାରଣ ତୁମ୍ଭେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଗୀତ। ନୂତନ ନିୟମରେ ସେହି ପେଣ୍ଟିକଷ୍ଟ ଦିନରେ ଏହା ଥିଲା ପିତରଙ୍କ ସମ୍ବାଦର ମୂଳ ବିଷୟବସ୍ତୁ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ଭିତ୍ତି କରି ପ୍ରେରିତ 2:25-31 ଗୀତ 16:8-10 ଆଣି ଉପସ୍ଥାପିତ କରିଥିଲେ। ପିତର ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ଗୀତ 16:8-10 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ପାଉଲ ମଧ୍ୟ କହନ୍ତି ଯେ ଏହି ଗୀତ 16 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଗୀତ, ଯାହାକି ପ୍ରେରିତ 13:35-37 ମଧ୍ୟରେ ଲକ୍ଷ୍ୟ କଲେ ଆମେ ଜାଣିବାକୁ ପାରୁ। ଏହାପରେ ଗୀତ 16:11 ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣର ବିଷୟ ଭାବାଣୀ ଆକାରରେ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। 16:11 ଏହିପରି ଲେଖା ଅଛି, ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ, ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ, ତୁମ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ। ଦେଖନ୍ତୁ, ବାସ୍ତବରେ ଏହା ଏକ ଚମତ୍କାର ମସିହତ୍ୱ ଗୀତ ଓ ତାହାଙ୍କ ପୁନରୁତ୍ଥାନର ଗୀତ। ଏହାପରେ ଆମେ 17 ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଦାଉଦଙ୍କର ଏକ ପ୍ରାର୍ଥନା, ଯେତେବେଳେ କି ସେ ଭୟଙ୍କର ବିପଦରେ ପଡ଼ିଥିଲେ। ବର୍ତ୍ତମାନ ପ୍ରଶ୍ନ ଆସେ, ଏହା କେତେବେଳେ ଲେଖାଯାଇଥିଲା? ଏହା ତାଙ୍କର ସେହି ପ୍ରାନ୍ତରର ଅନୁଭୂତି ମଧ୍ୟ ଦେଇ ଆସିଥିଲା, ଯାହା ଜଣାଯାଏ ଯେତେବେଳେ ସାଉଲ ଓ ତାହାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ତାହାଙ୍କର ନିକଟକୁ ଆସିଥିଲେ, ସମ୍ଭବତଃ ସେହି ସମୟର ଘଟଣାକୁ ପ୍ରକାଶ କରେ। ଏହି ଗୀତଟି ଈଶ୍ୱରଙ୍କ ଉପରେ ଦାଉଦଙ୍କର ନିର୍ଭରତାକୁ ପ୍ରକାଶ କରେ। ମାତ୍ର ଶେଷରେ ଏହାକୁ ଭଲ ଭାବେ ବିଶ୍ଳେଷଣ କଲେ ଆମେ ଜାଣିବାକୁ ପାରୁ ଯେ ଏହା ମୁଖ୍ୟତଃ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ଏହି ଗୀତ ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରାର୍ଥନା ସ୍ୱରୂପ ହୋଇପାରିବ, ଯେତେବେଳେ କି ଆମେ ସେହିପରି ଦୁଃଖ, କ୍ଲେଶ ବା ବିପଦର ମଧ୍ୟ ଦେଇ ଗତି କରୁ। ଏହି ଗୀତଟିକୁ ଅଧ୍ୟୟନ କରିବାକୁ ଯିବା ସମୟରେ ଆମେ ମନ ମଧ୍ୟରେ ଏହି ବିଷୟ ରଖିବା ଉଚିତ ଯେ ଆମେ ଏକ ନୂତନ ବିଭାଗ ମଧ୍ୟରେ ପ୍ରବେଶ କରିଅଛୁ, ଯାହାକି ଭାବବାଣୀ ଆକାରରେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରାଏ। ତେବେ 17 ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ପ୍ରାର୍ଥନା, ହେ ସଦାପ୍ରଭୁ, ନ୍ୟାୟବାଦ ଶୁଣ, ମୋ କାକୁକ୍ତିରେ ମନୋଯୋଗ କର, ନିଷ୍କପଟ ଓଷ୍ଠରୁ ନିର୍ଗତ ମୋ ପ୍ରାର୍ଥନାରେ କର୍ଣ୍ଣପାତ କର, ତୁମ ଛାମୁରୁ ମୋ ବିଚାରର ନିଷ୍ପତ୍ତି ଆସୁ, ତୁମର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ, ତୁମେ ମୋର ଅନ୍ତଃକରଣ ପରୀକ୍ଷା କରିଅଛ, ତୁମେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ, ତୁମେ ମୋତେ ପରଖ କରି କିଛି ପାଇନାହଁ, ମୋର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି। ଏହା ଦାଉଦଙ୍କର ପ୍ରାର୍ଥନା, ସମ୍ଭବତଃ ସାଉଲଙ୍କ ହେତୁ ଯେତେବେଳେ ସେ ବିପଦରେ ପଡ଼ିଥିଲେ। ଏହି ପ୍ରାର୍ଥନା ତାଙ୍କର ହୃଦୟ ମଧ୍ୟରୁ ଆସିଥିଲା ଓ ସେ ଯାହା ପ୍ରକୃତିରେ ଭାବୁଥିଲେ ତାହା ହିଁ ପ୍ରକାଶ କରିଥିଲେ। ସେ ଯାହା କହିଥିଲେ ତହିଁରେ କୌଣସି ଅବିଶ୍ୱସ୍ତତା ଦେଖାଯାଇନଥିଲା। ତେବେ ଏହି ସମସ୍ତ ଶବ୍ଦଗୁଡ଼ିକ ପ୍ରଥମେ ଖ୍ରୀଷ୍ଟଙ୍କ ପ୍ରତି ପ୍ରଯୁଜ୍ୟ ହେବା ଉଚିତ। ଯେତେବେଳେ ଗୀତରଚକ 17 ପ୍ରଥମ ପଦରେ ତାହାଙ୍କର ପ୍ରାର୍ଥନାରେ ନିଷ୍କପଟ ଓଷ୍ଠରୁ ନିର୍ଗତ ମୋ ପ୍ରାର୍ଥନାରେ କର୍ଣ୍ଣପାତ କର ବୋଲି କହନ୍ତି, ଏହା ବାସ୍ତବରେ ପ୍ରଭୁଙ୍କର ପ୍ରକୃତ ଛବି ପ୍ରଦାନ କରେ। ପିତର ପ୍ରଭୁ ଯୀଶୁଙ୍କ ବିଷୟ ନେଇ ପ୍ରଥମ ପିତର ଦୁଇ ପର୍ବର ବାଇଶ ଓ ତେଇଶ ପଦରେ ଏହିପରି ପ୍ରକାଶ କରନ୍ତି, ସେ କୌଣସି ପାପ କଲେ ନାହିଁ, କେବଳ ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲା। ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ, ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ଏହାପରେ ସତର ପର୍ବର ଚାରିପଦରେ ଲେଖା ଅଛି, ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଉଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି। ସେହି ଦୁର୍ଜନ ଶୈତାନ ବ୍ୟତୀତ ଅନ୍ୟ କେହି ନୁହେଁ। ଏହି ଜଗତ ମଧ୍ୟରେ ତାହାର ଉପସ୍ଥିତି ଥିବା ହେତୁ ଈଶ୍ୱରଙ୍କର ପ୍ରତ୍ୟେକ ସନ୍ତାନ ସେହି ଶୈତାନ ବିଷୟରେ ସତର୍କ ହେବା ଉଚିତ। ଦାଉଦ ଶତ୍ରୁର ରାଜ୍ୟ ମଧ୍ୟରେ ଥିଲେ ଓ ସେ ଯେତେବେଳେ ସାଉଲଙ୍କଠାରୁ ନିଜକୁ ଲୁଚାଉଥିଲେ ସେତେବେଳେ ସେ ତାହା ଜାଣିଥିଲେ। ଆମେମାନେ ମଧ୍ୟ ସେହିପରି ଶତ୍ରୁର ରାଜ୍ୟ ମଧ୍ୟରେ ଅଛୁ, କାରଣ ଏହି ଜଗତର ଅଧିପତି ହେଉଛି ଶୈତାନ। ସେହି ପର୍ଗମ ମଣ୍ଡଳୀକୁ ପ୍ରଭୁ ଯୀଶୁ କହନ୍ତି, ଯାହାକି ପ୍ରକାଶିତ ଦୁଇ ପର୍ବର ତେର ପଦରେ ଲେଖା ଅଛି, ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ଼ଗ ଅଛି ସେ ଏହା କହନ୍ତି, ଯେଉଁଠାରେ ଶୈତାନର ସିଂହାସନ ସେଠାରେ ଯେ ତୁମ୍ଭେ ବାସ କରୁଅଛ ଏହା ଆମ୍ଭେ ଜାଣୁ। କିନ୍ତୁ ଆମ୍ଭେମାନେ ଯେପରି ଶୈତାନର ଫାସରେ ପଡ଼ିଯାଉ, ପ୍ରଭୁ ଯୀଶୁ ସେପରି ପଡ଼ିଯାଇନଥିଲେ, ମାତ୍ର ସେ ଶୈତାନ ଉପରେ ବିଜୟୀ ହୋଇଥିଲେ। ଏହାପରେ ସତର ପର୍ବର ପାଞ୍ଚ ଓ ଛଅ ପଦରେ ଭକ୍ତ ଦାଉଦ କହନ୍ତି, ମୁଁ ତୁମ୍ଭକୁ ଡାକିଅଛି, କାରଣ ହେ ପରମେଶ୍ୱର ତୁମ୍ଭେ ମୋତେ ଉତ୍ତର ଦେବ। ଦାଉଦ ଜାଣିଥିଲେ ଯେ ତାହାଙ୍କର ପ୍ରାର୍ଥନା ଶୁଣାଯାଇଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ନିଜ ଲୋକମାନଙ୍କ ସହିତ ନିଜକୁ ପରିଚିତ କରାଇଲେ। ଯେତେବେଳେ ସେ ପ୍ରାର୍ଥନା କଲେ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ। ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଯେତେବେଳେ ଆମେ ସମସ୍ୟା ମଧ୍ୟରେ ଥାଇ ତାହାଙ୍କ ନିକଟରେ ପ୍ରାର୍ଥନା କରୁ, ସେତେବେଳେ ସେ ଆମମାନଙ୍କର ପ୍ରାର୍ଥନା ଶୁଣି ଆମମାନଙ୍କୁ ଉତ୍ତର ଦିଅନ୍ତି। ସେ ତାହାଙ୍କର ଆଶ୍ରିତମାନଙ୍କୁ କେବେ ହେଲେ ବିନଷ୍ଟ ହେବାକୁ ଦିଅନ୍ତି ନାହିଁ। ଏହାପରେ ସାତ ଓ ଆଠ ପଦରେ ଦାଉଦ ତାହାଙ୍କ ପକ୍ଷର ଛାୟା ତଳେ ଆଶ୍ରୟ ନେବା ନିମନ୍ତେ ପ୍ରାର୍ଥନା କରନ୍ତି, ଯାହାକି ଈଶ୍ୱରଙ୍କର ଓ ତାହାଙ୍କ ପୁତ୍ର ପ୍ରଭୁ ଶ୍ରୀକୃଷ୍ଣଙ୍କର ବାହୁ ଛାୟା ତଳେ ଆଶ୍ରୟ ନେବାର ବିଷୟକୁ ପ୍ରକାଶ କରେ। ଏହାପରେ ନଅ ପଦରୁ ବାରପଦ ମଧ୍ୟରେ ଦାଉଦ ଈଶ୍ୱରଙ୍କ ନିକଟରେ କାତୋରୋକ୍ତି କରନ୍ତି, କାରଣ ସେ ଜାଣିଥିଲେ ଯେ ଈଶ୍ୱର ତାହାଙ୍କର ପ୍ରାର୍ଥନା ଶୁଣିଅଛନ୍ତି। ଏହାପରେ ସତର ପର୍ବର ତେରରୁ ପନ୍ଦର ପଦ ମଧ୍ୟରେ ଆମେ ଦେଖୁ ଯେ ଦାଉଦ ଏକ ଗୁମ୍ଫାରେ ନିଜକୁ ଲୁଚାଉଛନ୍ତି ଓ ତାହାଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି। ଦାଉଦ ଜାଣନ୍ତି ଯେ ଈଶ୍ୱର ତାହାଙ୍କୁ ଉଦ୍ଧାର କରିବା ନିମନ୍ତେ ଯାଉଅଛନ୍ତି ଓ ଦିନେ ସେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଉପସ୍ଥିତ ହେବେ। କିନ୍ତୁ ସେ ଯାହା ହେଉନା କାହିଁକି, ଏହି ସମୟରେ ଶତ୍ରୁ ଅତି ବଳବାନ ଓ ଶକ୍ତିଶାଳୀ ବୋଲି ଜଣାଯାଉଥିଲା। ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ମଧ୍ୟ ଏହି ଜଗତରେ ଶତ୍ରୁର ସମ୍ମୁଖୀନ ହେଉ, ମାତ୍ର ଈଶ୍ୱରଙ୍କଠାରେ ଆମମାନଙ୍କର ବଳ ଓ ଭରସା ରହିଅଛି। ଏହା ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସାଧନ କଲେ ଯେତେବେଳେ ସେ ଏହି ଜଗତରେ ଥିଲେ। ସେହିପରି ଦାଉଦ ମଧ୍ୟ କଲେ ଯେତେବେଳେ କି ସେ ପ୍ରକୃତରେ ବିପଦରେ ପଡ଼ିଥିଲେ। ପ୍ରିୟ ବନ୍ଧୁ, ଆମେ ଯଦି ଈଶ୍ୱରଙ୍କ ନିମନ୍ତେ ଛିଡ଼ା ହେବା, ତାହେଲେ ଆମକୁ ନିଶ୍ଚିତ ଭାବେ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିବ ଓ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ହେବ, ମାତ୍ର ଈଶ୍ୱର ଆମମାନଙ୍କର ସହବର୍ତ୍ତୀ ହୋଇ ଆମମାନଙ୍କୁ ଉଦ୍ଧାର କରିବେ, କାରଣ ସେ ଆମମାନଙ୍କୁ କେବେ ହେଲେ ସମସ୍ୟାରେ ପକାଇ ଛାଡ଼ିଦେବେ ନାହିଁ। ଆପଣ ଦେଖନ୍ତୁ, ମନୁଷ୍ୟ ମନୁଷ୍ୟକୁ ପରିତ୍ୟାଗ କରିଦେଇପାରେ, ମନୁଷ୍ୟ ମନୁଷ୍ୟକୁ ଦୂରେଇ ଦେଇପାରେ, କିନ୍ତୁ ଈଶ୍ୱର କେବେ ହେଲେ ମନୁଷ୍ୟକୁ ଦୂରେଇ ଦିଅନ୍ତି ନାହିଁ। ଆଉ ବିଶେଷରେ ମନୁଷ୍ୟ ଯେତେବେଳେ ସମସ୍ୟା ବା ଦୁଃଖରେ ପଡ଼ିଥାଏ, ଈଶ୍ୱର ତାହାର ସହିତରେ ଥାନ୍ତି, ସେ ତାକୁ ସୁରକ୍ଷା ପ୍ରଦାନ କରନ୍ତି। କିନ୍ତୁ ଆମମାନଙ୍କର ଅବିଶ୍ୱାସର ହୃଦୟ ହେତୁ, ଆମମାନଙ୍କର ପାପର ହୃଦୟ ହେତୁ ଆମମାନେ ତାହା ବୁଝିପାରିନଥାଉ, କାରଣ ସେ ଈଶ୍ୱରଙ୍କର ଉପସ୍ଥିତି ବା ତାଙ୍କର ଅଭିମତକୁ ବୁଝିବାକୁ ହେଲେ ଆମମାନଙ୍କୁ ନିଜ ଜ୍ଞାନରେ ନୁହେଁ, ମାତ୍ର ପବିତ୍ର ଆତ୍ମାଙ୍କ ସହାୟତାରେ ହିଁ ବୁଝିବାକୁ ହେବ। ଆଉ ସେହି ପବିତ୍ର ଆତ୍ମାଙ୍କ ସହାୟତା ଆମେ କେତେବେଳେ ପାଇପାରିବା? ଯେତେବେଳେ ଆମମାନଙ୍କର ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବ। ଆସନ୍ତୁ ଏହାପରେ ଗୀତ 18 ପର୍ବ ମଧ୍ୟକୁ ଯିବା। ଏହି 18 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି, ଈଶ୍ୱର ଯେତେବେଳେ ସାଉଲଙ୍କ ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ ସେତେବେଳେ ସେ ଈଶ୍ୱରଙ୍କର ପ୍ରଶଂସା କଲେ। ଏହି ଗୀତଟି ଦ୍ୱିତୀୟ ସାମୁଏଲ 22 ପର୍ବର ଏକ ଅବିକଳ ନକଲ। ଏହାର ଏକ ଗଭୀର ଅର୍ଥ ମଧ୍ୟ ରହିଅଛି। ଏହା ଈଶ୍ୱରଙ୍କ ପୁତ୍ରଙ୍କ ବିଷୟ ନେଇ ପ୍ରକାଶ କରେ, ଯେ କି ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତି ଓ ତାହାଙ୍କର କ୍ଲେଶଭୋଗରେ ସେ ହେଉଛନ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ। ଲକ୍ଷ୍ୟ କରନ୍ତୁ, ଦାଉଦ ତାହାଙ୍କର ଏହି ଗୀତରେ କିପରି ଈଶ୍ୱରଙ୍କ ପ୍ରତି ତାହାଙ୍କର ପ୍ରେମକୁ ଉପସ୍ଥାପିତ କରିଅଛନ୍ତି। 18 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ସାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ। ସେ କହିଲେ, ହେ ମୋର ବଳସ୍ୱରୂପ ସଦାପ୍ରଭୁ, ମୁଁ ତୁମକୁ ପ୍ରେମ କରୁଥାଏ। ସଦାପ୍ରଭୁ ମୋର ଶୈଳ ଓ ମୋର ଗଡ଼ ଓ ମୋର ଉଦ୍ଧାରକର୍ତ୍ତା, ମୋର ପରମେଶ୍ୱର, ମୋର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି। ମୋର ଢାଲ ଓ ମୋର ପରିତାଣର ଶୃଙ୍ଗ, ମୋର ଉଚ୍ଚ ଦୁର୍ଗ। ଦାଉଦ କହନ୍ତି, ହେ ମୋର ବଳସ୍ୱରୂପ ସଦାପ୍ରଭୁ, ମୁଁ ତୁମକୁ ପ୍ରେମ କରୁଥାଏ। ଦାଉଦ ସଦାପ୍ରଭୁଙ୍କୁ ପ୍ରେମ କଲେ, କାହିଁକି? ଯେହେତୁ ସେ ତାହାଙ୍କୁ ପ୍ରେମ କରି ତାହାଙ୍କୁ ପରିତାଣ ପ୍ରଦାନ କଲେ, ସେ ତାହାଙ୍କୁ ସୁରକ୍ଷା ପ୍ରଦାନ କରି ଉଦ୍ଧାର କଲେ। ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରିବା ଉଚିତ, ଯେହେତୁ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ଆମମାନଙ୍କୁ ପରିତାଣ ପ୍ରଦାନ କରନ୍ତି ଓ ଆମମାନଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର କରନ୍ତି। ସେ କହନ୍ତି, ସଦାପ୍ରଭୁ ମୋହର ବଳ, ମୋହର ଶୈଳ, ମୋହର ଗଡ଼, ମୋହର ଉଦ୍ଧାରକର୍ତ୍ତା, ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୋହର ଢାଲ, ମୋହର ପରିତାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ। ଏହି ସମସ୍ତରେ ସେ ହେଉଛନ୍ତି ତାହାଙ୍କର ଉଦ୍ଧାରକର୍ତ୍ତା ଓ ସୁରକ୍ଷାଦାତା। କେବଳ ତାହାଙ୍କର ନୁହନ୍ତି, ମାତ୍ର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମଧ୍ୟ। ଏହା ଏକ ବ୍ୟକ୍ତିଗତ ଅନୁଭୂତି ତଥା ସମ୍ପର୍କକୁ ବୁଝାଏ। ଦାଉଦ କହନ୍ତି, ମୋହର, କାରଣ ସେ ସଦାପ୍ରଭୁଙ୍କୁ ଆପଣାର କରିନେଇଥିଲେ। ସେ ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଥିଲେ। ତାହା ହିଁ ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ଏହାପରେ 18 ପର୍ବର 3 ପଦରେ ଲେଖା ଅଛି, ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି, ତହିଁରେ ମୁଁ ଆପଣ ଶତ୍ରୁଗଣଠାରୁ ନିସ୍ତାର ପାଇବି। ଦାଉଦ କହନ୍ତି, ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି, କାହିଁକି? ଯେହେତୁ ସେ ପ୍ରଶଂସା ପାଇବା ନିମନ୍ତେ ଯୋଗ୍ୟ। ଏହାପରେ 18 ପର୍ବର 4 ପଦରୁ 50 ପଦ ମଧ୍ୟରେ ଏହା ପୁନର୍ବାର ଦାଉଦଙ୍କ ଜୀବନର ଅନୁଭୂତି ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ପର୍ଶ କରେ। ବିଶେଷରେ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନକୁ ପ୍ରକାଶ କରେ, ଯେ କି କହନ୍ତି, ମୃତ୍ୟୁର ରଜୁ ମୋତେ ବେଷ୍ଟନ କଲା, ପାପାଧମତା ରୂପ ପ୍ଲାବନ ମୋତେ ଭୟଗ୍ରସ୍ତ କଲା। ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ଲେଶଭୋଗ ଓ ତାହାଙ୍କର କୃଷୀୟ ମୃତ୍ୟୁ ଓ ତାହାଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ, ଯାହାଙ୍କ ମଧ୍ୟ ଦେଇ ଈଶ୍ୱରଙ୍କର ପାପୀ ମନୁଷ୍ୟ ପ୍ରତି ବାସ୍ତବ ପ୍ରେମ ଓ ଉଦ୍ଧାରର ପରିଚୟ ମିଳେ, ତାହାଙ୍କର ଅନୁଗ୍ରହକୁ ଉପଲବ୍ଧି କରିହୁଏ। ତେବେ ମୁଁ ସେହିସବୁକୁ ଏଠାରେ ଆଲୋଚନା କରିବା ପାଇଁ ଯାଉନାହିଁ, ମାତ୍ର ଦାଉଦ ତାହାଙ୍କ ଜୀବନର ଅନୁଭୂତି ମଧ୍ୟ ଦେଇ ଈଶ୍ୱରଙ୍କର ସେହି ପ୍ରେମ ଓ ଉଦ୍ଧାରର କାର୍ଯ୍ୟକୁ ଖ୍ରୀଷ୍ଟ ଯୀଶୁଙ୍କ ଜୀବନ ମଧ୍ୟ ଦେଇ ସାଧିତ ହେବାର ବିଷୟକୁ ଭାବାଣୀ ଆକାରରେ ଯେଉଁପରି ଭାବେ ଉପସ୍ଥାପିତ କରି ଈଶ୍ୱରଙ୍କର ପ୍ରଶଂସା କରିଅଛନ୍ତି ଓ ଈଶ୍ୱରଙ୍କୁ ଗୌରବ ଦେଇଅଛନ୍ତି, ତାହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଅନୁକରଣ କରିବା ଉଚିତ ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ପିତା ଈଶ୍ୱରଙ୍କର ଗୌରବ ଓ ପ୍ରଶଂସା କରିବା ଉଚିତ। ଏହାପରେ 18 ପର୍ବର 49 ଓ 50 ପଦରେ ଏହିପରି ଲେଖା ଅଛି, ଏହେତୁ ହେ ସଦାପ୍ରଭୁ, ମୁଁ ଗୋଷ୍ଠୀମାନଙ୍କ ମଧ୍ୟରେ ତୁମର ଧନ୍ୟବାଦ କରିବି ଓ ତୁମ ନାମର ପ୍ରଶଂସା ଗାନ କରିବି। ସେ ଆପଣା ରାଜାକୁ ମହାପରିତାଣ ପ୍ରଦାନ କରନ୍ତି ଓ ଆପଣ ଅଭିଷିକ୍ତ ପ୍ରତି, ଦାଉଦ ପ୍ରତି ଓ ତାହାର ବଂଶ ପ୍ରତି ଅନନ୍ତକାଳ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ସେହି ଅନୁଗ୍ରହ ପ୍ରଭୁ ଶ୍ରୀକୃଷ୍ଣଙ୍କ ମଧ୍ୟ ଦେଇ ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି। ଆଜି କ'ଣ ଆମେ ଈଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କରିପାରୁଛୁ କି? ଆଜି କ'ଣ ଆମେ ତାହାଙ୍କୁ ଗୌରବ ଦେଇପାରୁଛୁ କି? ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରୁ ଓ ତାହାଙ୍କର ଗୌରବ ପ୍ରଶଂସା ପ୍ରକାଶ କରୁ, ତାଙ୍କର ଉଦ୍ଧାରର କାର୍ଯ୍ୟକୁ ଓ ଅନୁଗ୍ରହକୁ ସ୍ମରଣ କରି ତାଙ୍କର ଧନ୍ୟବାଦ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଅହଙ୍କାର ଭରା ଜୀବନେ ତାହାର ଅଶେଷ ପାପର ଛାଇ, ଆତୁରେ ତାହାକୁ ଡାକୁଛନ୍ତି ପ୍ରଭୁ ପରିତ୍ରାଣ ଦେବା ପାଇଁ। ତେବେ ସେ କାହିଁ ବୁଝିତ ପାରିନା, ତେବେ ସେ କାହିଁକି ବୁଝିତ ପାରିନା, ତା ଜୀବନ ପ୍ରଭୁ ପାଇଁ, ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି ନା। ବଖେ ବର୍ଷଘାତ କୋରଡ଼ ପ୍ରହାର ସହିଲେ ସେ ମଥା ନଈ, ଶରୀରଟା ତାଙ୍କ କୃଷେ ଚଢ଼ିଗଲା ପାପି ମଣି ସର ପାଇ, ସେ ପାପି ମଣି।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ পাই বিদায় দিন্তু, নমস্কার।
শরীরটা তাঙ্ক ক্রুশে চড়ি গলা পাপি মণি সর পাই, সে পাপি মণি কেবে বি চাহিনা, সে পাপি মণি কেবে বি চাহিনা, সে প্রেম বুঝিবা পাই, মণিষ জীবন পানির ফোটকা এই অছি তথাপি কাহিকি সিয়ে তো বুঝে না, তথাপি কাহিকি সিয়ে তো বুঝে না, প্রভু একা তার পায়। ସଜୀବନ।